ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର, ପହିଲା ମୁଖିଆ ଖବର। ବାୟୁସେନାର ବୀରମାନଙ୍କର ନିଃସ୍ୱାର୍ଥ ସେବା ଓ ବଳିଦାନ ଲାଗି ଦେଶର ଆକାଶପଥ ସୁରକ୍ଷିତ, କହିଲେ ପ୍ରଧାନମନ୍ତ୍ରୀ। ଦେଶର ସବୁ ସମବାୟ ରେଜିଷ୍ଟର ଆର୍ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ହେବା କମ୍ପ୍ୟୁଟରୀକରଣ। ବନ୍ୟପ୍ରାଣୀ ଅପରାଧୀମାନଙ୍କୁ ଧରବାର୍ ଲାଗି ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ମୋବାଇଲ୍ ଟ୍ରାକିଂ ବ୍ୟବସ୍ଥା ବ୍ୟବହାର କରବାର୍କେ ମିଳିଲା ଅନୁମତି। ଆଉ ମହିଳା ହକି ଖେଳାଳି ଦୀପ ଗ୍ରେସ୍ ଏକାଙ୍କ ଲାଗି 50 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର। ଭାରତୀୟ ବାୟୁସେନା ଆଜି 91 ନମ୍ବର ପ୍ରତିଷ୍ଠା ଦିବସ ପାଳନ କରୁଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପୋଷ୍ଟ ଥି କହିଛନ୍ତି ଯେ ଭାରତୀୟ ବାୟୁସେନା ସାହସ, ପରାକ୍ରମ ଆର୍ ସମର୍ପଣ ଲାଗି ଭାରତ ଗର୍ବିତ ହେ। ସେମାନଙ୍କ ନିଃସ୍ୱାର୍ଥ ସେବା ଆର୍ ବଳିଦାନ ଲାଗି ଦେଶର ଆକାଶପଥ ସୁରକ୍ଷିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେନ୍ତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଭିଲ୍ ବାୟୁସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇକରି କହିଛନ୍ତି ଯେ ଭାରତର ଆକାଶପଥ ସୁରକ୍ଷିତ ରଖବାର ଲାଗି ବାୟୁସେନାର ବୀର ଯୋଦ୍ଧାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଲ୍ ସୋସିଆଲ ମିଡିଆ ପୋଷ୍ଟ ଜରିଏ ଭାରତୀୟ ବାୟୁସେନାର ସାହସ ଆର୍ ସମର୍ପଣକେ ପ୍ରଶଂସା କରିଛନ୍ତି। ଭାରତର ଏକତା ଆର୍ ସାର୍ବଭୌମତ୍ୱ ସୁରକ୍ଷା କରୁଥିବାର ବୀର ଯୋଦ୍ଧାମାନଙ୍କୁ ନମସ୍କାର କରୁଛି ବୋଲିକରି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଆର୍ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାୟୁସେନାର ଅଧିକାରୀ, କର୍ମଚାରୀ ଆଉ ସେମାନଙ୍କର ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାୟୁସେନା ଦିବସ ଅବସରରେ ଉତ୍ତରପ୍ରଦେଶ ପ୍ରୟାଗରାଜର ବାମରାଉଲି ବାୟୁସେନା କେନ୍ଦ୍ରନ ଗୋଟିଏ ପ୍ୟାରେଡ୍ ହୋଇଥିଲା। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର୍ ଚୌଧୁରୀ, ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଉ କେନ୍ଦ୍ରୀୟ ଏୟାର କମାଣ୍ଡର ଜେନେରାଲ ଅଫିସର ଇନ୍ କମାଣ୍ଡ ଏୟାର ମାର୍ଶାଲ ଆର୍ଜିକେ କପୁର ପ୍ୟାରେଡ୍ଥି ଅଭିବାଦନ ଗ୍ରହଣ କରିଥିଲେ। ଏୟାର ଚିଫ୍ ମାର୍ଶାଲ ବିମାନ ବାହିନୀର 4 ଶାଖାକେ ପଦକ ପ୍ରଦାନ କରିଛନ୍ତି। 16 ନମ୍ବର ସ୍କ୍ୱାଡ୍ରନ୍, 142 ହେଲିକପ୍ଟର ୟୁନିଟ୍, 901 ସିଗ୍ନାଲ ୟୁନିଟ୍ ଆଉ 3 ବେସ୍ ରିପେୟାର ଡିପୋକେ ବିଚକ୍ଷଣ ସେବା ଦେବାର ଲାଗି ପଦକ ଦିଆଯାଇଛି। ଏସୀୟ କ୍ରୀଡ଼ାଥି ଭାରତ 107 ପଦକ ପାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ଏକ୍ସ ଜରିଏ ପୋଷ୍ଟ କରିକି କହିଛନ୍ତି ଯେ ଏଇଟା ଭାରତ ଲାଗି ଗୋଟିଏ ଐତିହାସିକ ସଫଳତା ହେ। ଖେଳାଳିମାନେ 107 ପଦକ ଆନ୍ବାରଟା ଗଲା 60 ବର୍ଷ ଭିତରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେ। ଆମର ଖେଳାଳିମାନଙ୍କର ଅଦମ୍ୟ ନିଷ୍ଠା, ନିରବଚ୍ଛିନ୍ନ ଉତ୍ସାହ ଆର୍ କଠିନ ପରିଶ୍ରମ ଦେଶକେ ଗର୍ବିତ କରିଛି। ଏସୀୟ କ୍ରୀଡ଼ାଥି ଜେଭ୍ଲିନ୍ ଥ୍ରୋ ପ୍ରତିଯୋଗିତାଥି ରୌପ୍ୟ ପଦକ ପାଇଥିବାର ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଆର୍ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀନୁ ଭେଟିକରି ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ୍ ଜରିଏ କହିଛନ୍ତି ଯେ ଏସୀୟ କ୍ରୀଡ଼ାଥି ରୌପ୍ୟ ପଦକ ଜିତିଥିବାର ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନା ନିଜର ଉଚ୍ଚକୋଟୀର ପ୍ରଦର୍ଶନ ଜରିଏ ସବୁ ଭାରତୀୟଙ୍କ ହୃଦୟ ଜିତିଛନ୍। ତାଙ୍କର ଆତ୍ମବିଶ୍ୱାସ, ପରିଶ୍ରମ ଆର୍ ଆଗ୍କେ ବଢ଼ବାର ଇଚ୍ଛା ପ୍ରଶଂସନୀୟ ଆଏ। କେନ୍ଦ୍ର ସରକାର ଦେଶର ସବୁ ସମବାୟ ସମିତିମାନଙ୍କୁ ବର୍କସ୍ କରବାର ଲାଗି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଆର୍ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କର ମାର୍ଗଦର୍ଶନଥି ବହୁତଟେ ପଦକ୍ଷେପ ନେଇଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା 28 ରାଜ୍ୟ ଆଉ 8 କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ରେଜିଷ୍ଟ୍ରାର ଆଉ 13 ରାଜ୍ୟର କାମ କରୁଥିବାର 1851 କୃଷି ଆଉ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କକେ କମ୍ପ୍ୟୁଟରୀକରଣ ଆର୍ ସଶକ୍ତ କରବାରଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲିକରି କହିକରି ସେ ପଦକ୍ଷେପ ନେଇଛନ୍। ଏହି ଯୋଜନା ଲାଗି ଗୋଟିଏ କେନ୍ଦ୍ରୀୟ ପ୍ରକଳ୍ପ ମନିଟରିଂ ୟୁନିଟ୍ ପ୍ରତିଷ୍ଠା କରାଯିବା। ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟର ସମବାୟ ବିଭାଗ ଆର୍ କୃଷି ଆର୍ ଗ୍ରାମାଞ୍ଚଳ ବିକାଶ ବ୍ୟାଙ୍କ ଲୋକମାନଙ୍କୁ ଜଲ୍ଦି ସେବା ଯୋଗାବା ଆଉ ଏସବୁ କାର୍ଯ୍ୟାଳୟମାନଙ୍କେ କାର୍ଯ୍ୟକ୍ଷେତ୍ରର ସମାନତା ଆଉ ସ୍ୱଚ୍ଛତା ଆନ୍ବା। ଏଥିଲାଗି ମୋଟ 225.9 କୋଟି ଟଙ୍କା ଖର୍ଚ୍ଚା ହେବା। ରାଜ୍ୟ ଗଣିତ ଆର୍ ବିଜ୍ଞାନ ଶିକ୍ଷାକେ ତ୍ୱରାନ୍ୱିତ କରବାର୍କେ ମୋ ସ୍କୁଲ ଅଭିଯାନ ଆଉ ଖାନ୍ ଏକାଡେମୀ ଇଣ୍ଡିଆ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣାପତ୍ର ଅନୁସାରେ ଆଇବା ଶିକ୍ଷା ବଛରନୁ ରାଜ୍ୟର ସରକାରୀ ଆର୍ ସରକାରୀ ଅନୁଦାନ ପାଉଥିବା ବିଦ୍ୟାଳୟର 9 ଆଉ 10 କ୍ଲାସ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଜ୍ଞାନକୌଶଳ ଜରିଏ ଗଣିତ ଆର୍ ବିଜ୍ଞାନ ଶିକ୍ଷା ଦିଆଯିବା। ପ୍ରାରମ୍ଭିକ କ୍ଷେପେ 2023-24 ଶିକ୍ଷା ବଛର୍ନୁ 2027-28 ଶିକ୍ଷା ବଛର୍ ତକ୍ ଏ କାର୍ଯ୍ୟକ୍ରମ ଜାରି ରହିବା। ରାଜ୍ୟର ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଜୁନିୟର ମେରିଟ୍ ସ୍କଲାରସିପ୍ ମିଲ୍ବା। ଦଶ କ୍ଲାସ୍ ବୋର୍ଡ ପରୀକ୍ଷାର୍ଥୀ ଶତକଡ଼ା 60 ଭାଗନୁ ଅଏତକା ନମ୍ଘର ରଖିଥିବା ଛାତ୍ରଛାତ୍ରୀମାନେ ଏଥିଲାଗି ଆବେଦନ କରିପାରିବେ। ଅଭିଭାବକମାନଙ୍କର ବାର୍ଷିକ ଆୟ 6 ଲକ୍ଷ ଟଙ୍କାନୁ କମ୍ ହୋଇଥିବାର ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏଥିଲାଗି ଗଲା 5 ତାରିଖନୁ ରାଜ୍ୟ ସ୍କଲାରସିପ୍ ୱେବ୍ସାଇଟ୍ରେ ଆବେଦନ ମୂଲ ହୋଇଥିବାର ବେଳେ ଆଇବା 15 ତାରିଖ ଦିନ ଆବେଦନ କରବାର ଶେଷ ଦେଇନାଏ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ସାମ୍ସ ଆଉ ନନ୍ ସାମ୍ସ ଉଚ୍ଚ ମାଧ୍ୟମିକ ସ୍କୁଲ୍ର ଅଧ୍ୟକ୍ଷମାନଙ୍କୁ ଏ ବାବଦେ ଚିଠି ଲେଖାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ବନ୍ୟପ୍ରାଣୀ ଅପରାଧୀମାନଙ୍କୁ ଦମନ କରବାରକେ ମୋବାଇଲ୍ ଫୋନ୍ ଟ୍ରାକିଂ ଲାଗି ଜଙ୍ଗଲ ବିଭାଗକେ ଅନୁମତି ଦିଆଯାଇଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶୀଲ କୁମାର ପୋପ୍ଲି କହିଛନ୍ତି। ଭୁବନେଶ୍ୱରରୁ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇକରି ସେ କହିଛନ୍ତି ଯେ ଜଙ୍ଗଲ ବିଭାଗ ଅଧିକାରୀମାନେ ଅପରାଧୀ ଆର୍ ସନ୍ଦିଗ୍ଧମାନଙ୍କର ମୋବାଇଲ୍ ଟ୍ରାକ୍ କରିକରି ସେମାନଙ୍କର ଗତିବିଧି ଉପରେ ନଜର ରଖବେ। କେନ୍ସି ଅପରାଧୀ ସାମିଲ ଥିଲେ ସେମାନଙ୍କର ବିରୋଧନ ପ୍ରମାଣ ମିଲ୍ବାର ଆଉ ସେମାନଙ୍କୁ ଗିରଫ କରବାରକେ ସହଜ ହେବା ବୋଲିକରି ସେ କହିଛନ୍ତି। ଜଙ୍ଗଲ ଆର୍ ବନ୍ୟପ୍ରାଣୀ ସୁରକ୍ଷା ଲାଗି ପହିଲା ଥର ଲାଗି ଜଙ୍ଗଲ ବିଭାଗକେ ମୋବାଇଲ୍ ଟ୍ରେକିଂ ଲାଗି ଅନୁମତି ଦିଆଯାଇଛି। ଭୁବନେଶ୍ୱର ବାରିପଦା ବ୍ରହ୍ମପୁର କୋରାପୁଟ ଭବାନୀପାଟଣା ସମ୍ଭଲପୁର ଅନୁଗୁଳ ଆର୍ ରାଉରକେଲାର ବନମଣ୍ଡଳର ଆର୍ସିସିଏଫ୍ ପୁଲିସ୍ଠାନୁ ଅପରାଧୀ ଆର୍ ସନ୍ଦିଗ୍ଧମାନଙ୍କର ମୋବାଇଲ୍ ଫୋନ୍ ରେକର୍ଡ କରବେ ବୋଲିକରି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ କହିଛନ୍ତି। ଚୀନ୍ର ହାଙ୍ଗଝୋନୁ ହୋଇଥିବାର ଏସୀୟ କ୍ରୀଡ଼ାର୍ଥୀ ବ୍ରୋଞ୍ଜ ପଦକ ଜିତିଥିବାର ମହିଳା ହକି ଦଳଟି ସାମିଲ ଥିବାର ଓଡ଼ିଆ ଖେଳାଳି ଦୀପ ଗ୍ରେସ୍ ଏକ୍କାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 50 ଲକ୍ଷ ଟଙ୍କାର ପୁରସ୍କାର ଦେବା ଲାଗି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଦୀପ ଗ୍ରେସ୍ ଏକା ରାଜ୍ୟର ଯୁବପିଢ଼ି ଲାଗି ପ୍ରେରଣାର ଉତ୍ସ। ଦେଶର ଖେଳାଳିମାନଙ୍କ ଲାଗି ସେ ଆଶା ଆକାଂକ୍ଷା ଓ ଗର୍ବର ପ୍ରତୀକ ସାଜିଛନ୍ତି। ଇତାର ଆଘନୁ ମୁଖ୍ୟମନ୍ତ୍ରୀ ମହିଳା ହକି ଦଳର ଫି ଖେଳାଳି ଆର୍ ସହାୟକ କର୍ମଚାରୀଙ୍କ ଲାଗି 3 ଲକ୍ଷ ଟଙ୍କା ଲେଖା ପୁରସ୍କାର ରାଶି ଘୋଷଣା କରିଥିଲେ। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ବନ୍ୟପ୍ରାଣୀ ସୁରକ୍ଷା ଆଜିର ଆହ୍ୱାନ ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା। ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାସଙ୍କର ଅଧ୍ୟକ୍ଷତାଟି ହୋଇଥିବାର ଏହି ଆଲୋଚନାଚକ୍ରଥି ବୌଦ୍ଧ ସରକାରୀ ବନ ସଂରକ୍ଷକ ମନୀଷା କରୁଆ ଯୋଗ ଦେଇକରି ବନ୍ୟପ୍ରାଣୀମାନଙ୍କର ଉପକାରିତା ସେମାନଙ୍କର ସଂରକ୍ଷଣ ବନ୍ୟପ୍ରାଣୀମାନଙ୍କର ଆକ୍ରମଣଥି ନୁକସାନ ହେଲେ କ୍ଷତିପୂରଣ ଦେବାର ବାବଦେ ବୁଝାଇଥିଲେ। ବୌଦ୍ଧ ଜିଲ୍ଲା ପୁଲିସ୍ ତରଫରୁ ମର୍ଜାକୁଦ ସେତୁ ଛକ୍ନୁ ସାଇବର ସୁରକ୍ଷା ସଚେତନତା ମାରାଥନ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦଙ୍କର ଅଧ୍ୟକ୍ଷତାଟି ହୋଇଥିବାର ଉଦ୍ଘାଟନୀ ଉତ୍ସବଟି ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗ ଦେଇକରି ମାରାଥନର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ମାରାଥନଟି ହଜାରେରୁ ଅଧିକା ଲୋକ ସାମିଲ ହୋଇଥିଲେ। ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଏକ୍ସପ୍ରେସ୍ ନୂଆପଡ଼ା ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ ଓମ୍ ସାଇ ପବ୍ଲିକ୍ ସ୍କୁଲ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆର୍ ଯୁକ୍ତ 2 ମହାବିଦ୍ୟାଳୟ ପରିଦର୍ଶନ କରିଛି। ଏହି ଅବସରରେ ଏହି ଷ୍ଟାର୍ଟଅପ୍ ଯାତ୍ରା ମୋଟ 11 ନୂଆ ଆଇଡିଆ ଠୋଲ୍ କରବାର ବେଳେ ମୋଟ 181 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କଲାହାଣ୍ଡି ଜିଲ୍ଲା 64 ବାଟାଲିୟନ୍ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଲ୍ ଅଟାଙ୍ଗୁଡ଼ାର କ୍ୟାମ୍ପ ପରିସରରୁ 15 ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଯାତ୍ରା ମୂଲ ହୋଇଛି। କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଆର୍ କ୍ରୀଡ଼ା ମନ୍ତ୍ରଣାଳୟର ନେହେରୁ ଯୁବ କେନ୍ଦ୍ର କଲାହାଣ୍ଡି ଶାଖା ଆର୍ 64 ବାଟାଲିୟନ୍ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଲ୍ ତରଫରୁ ହୋଇଥିବା ଏହି କାର୍ଯ୍ୟକ୍ରମଟି କଲାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ୍ର ମାଓ ପ୍ରବଣାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ 20 ଜଣ ଯୁବକ ଯୁବତୀ ଚଣ୍ଡୀଗଡ଼ ଯାଇଛନ୍ତି। 64 ବାଟାଲିୟନ୍ ସିଆର୍ପିଏଫ୍ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ ପତକା ଦେଖାଇକରି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସମାଜବାଦୀ ନେତା ବିଶ୍ୱନାଥ ପଣ୍ଡିତଙ୍କର ସ୍କୃତିଥି ଗୋଟିଏ ଅତ୍ୟାଧୁନିକ ପାଠାଗାର ପ୍ରତିଷ୍ଠା କରବାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏହି ପାଠାଗାର କଟକ ବାଦାମବାଡ଼ି ଥାନେ ଥିବା ପୁରୀ ଅନୁଗୁଳ ବସ୍ଷ୍ଟାଣ୍ଡନୁ ପ୍ରତିଷ୍ଠା କରାଯିବା। ମୁଖ୍ୟମନ୍ତ୍ରୀ ଏଥିଲାଗି 30,58,00,000 ଟଙ୍କାରୁ ଅଧିକା ଖର୍ଚ୍ଚା ପ୍ରସ୍ତାବ କେଭିଲ ମଞ୍ଜୁର କରିଛନ୍ତି। ବାୟୁସେନାର ବୀରମାନଙ୍କର ନିଃସ୍ୱାର୍ଥ ସେବା ଆର୍ ବଳିଦାନ ଲାଗି ଦେଶର ଆକାଶପଥ ସୁରକ୍ଷିତ କହିଲେ ପ୍ରଧାନମନ୍ତ୍ରୀ। ଦେଶର ସବୁ ସମବାୟ ରେଜିଷ୍ଟ୍ରାର ଆର୍ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ହେବା କମ୍ପ୍ୟୁଟରୀକରଣ। ବନ୍ୟପ୍ରାଣୀ ଅପରାଧୀମାନଙ୍କୁ ଧରବାର ଲାଗି ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ମୋବାଇଲ୍ ଟ୍ରାକିଂ ବ୍ୟବସ୍ଥା ବ୍ୟବହାର କରବାରକେ ମିଳିଲା ଅନୁମତି। ମହିଳା ହକି ଖେଳାଳି ଦୀପ ଗ୍ରେସ୍ ଏକାଙ୍କର ଲାଗି 50 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର। আজির আঞ্চলিক খবর ইন শেষ হল জুহার।